କମଳା କବାଟ ଖୋଲ କମଳା
ଯାଉଛି। ଏତେ ଡେରି ଯାଏ କଣ କରୁଥିଲ? ଦେଖି ଦେଖି ତମ ଅଣ୍ଟିରେ କଣ ଅଛି? ପାକେଲା ବରଫଳ, ଏଗୁଡ଼ାକ କଣ ହବ?
ଭୋକ ବେଳେ ତାର ସ୍ୱାଦୁ କେତେ ସୁନ୍ଦର, ତମେ ତମେ ସେ କଥା ଜାଣ ନା କମଳା। ଦେଖ ନା ମୁଁ ମୁଁ କେତେ ଖୁସିରେ ଖାଇପାରୁଛି।
ତମେ ଏ କଣ କରୁଛ?
ପେଟ ଭୋକ ଆଉ ମୁଁ ସହିପାରୁନି କମଳା। ଦିନ ଦିନ ସାତ ଦିନ ବିତିଗଲା, କେତେ ଦିନ ଆଉ ପୋଖରୀ ପାଳି ପିଇ ବଞ୍ଚିପାରିବି କୁହ ତ।
କିନ୍ତୁ ମୋ ଆଖି ଆଗରେ ତମେ,
ମୁଁ ଜାଣେ ତମେ ଏ ଦୃଶ୍ୟ ଦେଖି ସହ୍ୟ କରିପାରିବନି, ସେଥିପାଇଁ ଆଜି ମାଛି ଅନ୍ଧାରିଆ ସନ୍ଧ୍ୟାବେଳେ ମୁଁ ଗାଁ ବରମୂଳ ଆଡ଼େ ଯାଇଥିଲି। କେହି ଦେଖିନାହାନ୍ତି, ସମସ୍ତଙ୍କ ଅଗୋଚରରେ ଏଗୁଡ଼ାକ ମୁଁ ଗୋଟେଇ ଆଣିଛି, ସେଥିରୁ କିଛି ଖାଇ ପେଟେ ପାଣି ପିଇଛି। ଯଦି ପାରିବ ତେବେ ତେବେ ତମେ ମଧ୍ୟ କିଛି ନିଅ କମଳା।
ଥାଉ, ବନ୍ଦ କର ଏ କଥା। ଏମିତି ଆଉ କେତେ ଦିନ ନ ଖାଇ ନ ପିଇ ବଞ୍ଚିବା?
ଆଉ ଆଉ ତମେ କଣ କହୁଛ? ମୁଁ ଭିକ ମାଗିବି? ଅସମ୍ଭବ, ସେ କଥା ହେଇପାରିବନି। ବରଂ ନ ଖାଇ ନ ପିଇ ସୁଖୀ ସୁଖୀ ମରିଯିବି, ହେଲେ ପର ଦୁଆରେ ହାତ ପାତି ପାରିବିନି କମଳା, ହାତ ପାତି ପାରିବିନି।
ତେବେ କଣ ଜୀବନ ସାରା ଆମକୁ ଏମିତି ଦୁଃଖ ଭୋଗ କରିବାକୁ ହବ?
କମଳା, ଦିନେ ଜମିଦାର କୃଷ୍ଣ ମହାପାତ୍ର ନାମ ଖଣ୍ଡ ମଣ୍ଡଳରେ ବ୍ୟାପି ଯାଇଥିଲା। କେତେ ଦୁଃଖୀ ରଖି ତା ଦ୍ୱାରା ହାତ ପାତି ବଞ୍ଚୁଥିଲେ, କିନ୍ତୁ କେତେଟା ଦିନରେ ଏଇ ଦାନ ଦେଉ ଦେଉ ସବୁ ଶେଷ ହେଇଗଲା। ସେସବୁ କରଜ କରି ଦାନ କଲି, ସେ କରଜ ଶୁଝି ନ ପାରି କଳନ୍ତରେ ସବୁ ଶେଷ କଲି। ରହିଲା କେବଳ ଏଇ ଢିଅ ଖଣ୍ଡକ। ମୋ ଭିଟା ମାଟିର ଇଷ୍ଟ ଦେବତା ଜଗନ୍ନାଥଙ୍କୁ ମଧ୍ୟ ଭୋଗ ଦେଇପାରିଲି ନାହିଁ, ତାଙ୍କୁ ଟେକିଦେଲି ଗାଁ ବାଲାଙ୍କ ହାତରେ।
କଳାବତୀପୁରର ଜମିଦାର ଗଙ୍ଗାଧରଙ୍କ ଘରେ ବନ୍ଧୁ ବାନ୍ଧିବା ପରେ ପରେ ଆମର ଏଇ ଦଶା ହେଇଛି।
ନା 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 ନା, ତମେ ତାଙ୍କୁ ଦୋଷ ଦିଅନି କମଳା, ଏସବୁ ଆମ ଭାଗ୍ୟ ଫଳ। କଳାବତୀପୁରର ଜମିଦାର ଗଙ୍ଗାଧର ବିଭବଶାଳୀ ଲୋକ, ତାଙ୍କ ଟିକି ଝିଅ ଅନ୍ନପୂର୍ଣ୍ଣା ସହିତ ପୁଅ ରଘୁର ବିବାହ କରିଥିଲି କେତେ ଆଶା ନେଇ। ଏବେ ରଘୁ ଯୁବକ ହେଇଛି, ଲକ୍ଷ୍ମୀ ସ୍ୱରୂପା ଅନ୍ନପୂର୍ଣ୍ଣା ଘର ଯୋଗ୍ୟ ହେଇଛି ବୋଲି ଶୁଣିଛି, କିନ୍ତୁ କଣ କରିବି, ତାଙ୍କ ସୁଖ ଦେଖିବା ପାଇଁ ମୋର କଣ ବା ଅଛି?
ସୁଖ ଦେଖିବ କଣ? ମୋ ଏକୈର ବଢା ବିଶିକେଶନ ରଘୁ ନ ଖାଇ ନ ପି କଣ୍ଟା ହେଇଗଲାଣି, ମୁଁ ମା ହେ ପୁଅରେ ଦୁଃଖ କେମିତି ସହିବି କହିଲ? ପତ୍ନୀ ହେଇ ଯଦି ସ୍ୱାମୀଙ୍କୁ ଖାଦ୍ୟ ପରଷି ନ ପାରିଲି, ତେବେ ଜୀବନର ହିଁ ଲାଭ କଣ?
ସବୁ ବୁଝୁଛି କମଳା, ତମେ କୁହ, ମୁଁ ସ୍ୱାମୀ ହେଇ ସ୍ତ୍ରୀକୁ ଏମିତି ଭାବରେ ଜୀବନ କାଟିବା ଦୃଶ୍ୟ ଦେଖି ସହ୍ୟ କରିପାରିବି ତ?
ତେବେ ଏ ପରିସ୍ଥିତିରୁ ଉଦ୍ଧାର ପାଇବାର ଉପାୟ କଣ?
ଉପାୟ ଅଛି କମଳା,
କୁହ ଉପାୟ, କୁହ ସ୍ୱାମୀ।
କିନ୍ତୁ ତୁମେ ସହ୍ୟ କରିପାରିବ ତ?
ମୁଁ ଛାତିକୁ ପଥର କରି ସବୁ ଶୁଣିବି, ସବୁ ସହିବି।
ତେବେ
କୁହ, ବିଳମ୍ବ କରୁଛ କାହିଁକି?
ଏ ଅବସ୍ଥାରୁ ମୁକ୍ତି ହେବା ପାଇଁ ଶ୍ରେଷ୍ଠ ପନ୍ଥା ମୃତ୍ୟୁ।
ସ୍ୱାମୀ,
ତୁମେ ଶପଥ କରିଛ କମଳା, ମୋ କଥା ଶୁଣି ତୁମେ ଦୁଃଖ କରିବ ନାହିଁ।
ନା, ମୁଁ ଦୁଃଖ କରିବିନି, ତମ କଥା ଶୁଣିବି।
ଏଇ ନିଶବ୍ଦ ରାତ୍ରିର ନିର୍ଜନ କୋଠରୀ ମଧ୍ୟରେ ମୁଁ ଆତ୍ମହତ୍ୟା କରିବି, ଆଉ ନିନ୍ଦା ଅପବାଦ କିଛି ମୋତେ ସ୍ପର୍ଶ କରିପାରିବ ନାହିଁ। ତମେ ରଘୁକୁ ବଞ୍ଚେଇବା ପାଇଁ ଚେଷ୍ଟା କରିବ।
ତମ କଥାରେ ମୁଁ ରାଜି ସ୍ୱାମୀ, କିନ୍ତୁ ମୋର ମଧ୍ୟ ଗୋଟାଏ ଅନୁରୋଧ ରକ୍ଷା କର।
କୁହ କମଳା।
ତମ ସହିତ ମୁଁ ମଧ୍ୟ ଏହି କୋଠରୀରେ ନିଜ ବସ୍ତ୍ରରେ ଅଗ୍ନି ସଂଯୋଗ କରି ମୃତ୍ୟୁବରଣ କରିବି, ତାପରେ ଅଳିଅଳ ରୋଗକୁ ରକ୍ଷା କରିବେ ସ୍ୱୟଂ ଜଗତର ନାଥ ଜଗନ୍ନାଥ। ମା ହେ ପୁଅକୁ ଗୋଟିଏ ଖାଇବାକୁ ଦେଇପାରିଲିନି ବୋଲି ଆଉ କେହି କହିବେନି।
ତମେ ଠିକ କହିଛ କମଳା, ତମେ ଠିକ କହିଛ। ଆସ, ଆମେ ଦୁହେଁ ଏକତ୍ର ଆତ୍ମହତ୍ୟା କରିବା ଏଇ ଘରେ। ରଘୁ କିଛି ଜାଣିପାରିବ ନାହିଁ। ସକାଳୁ ଉଠି ସେ ଆମକୁ ଖୋଜିଲା ବେଳକୁ ଆମର ଆତ୍ମା ଏଇ ଆକାଶର ପବନରେ ଘୁରି ବୁଲି ତାର ମଙ୍ଗଳ କାମନା କରୁଥିବ।
ମା କବାଟ ଖୋଲ ମା, ଅନେକ ଦିନ ହେଲାଣି ପରା, ଖଞ୍ଜା ବାହାରେ ଆସି ଖରାପ ପଡ଼ିଲାଣି, ଉଠ ମା। ଆରେ ମା କଣ ଶୁଣୁନାହାନ୍ତି? ବାବା ବାବା କବାଟ ଖୋଲ ବାବା, ବାବା ମା, ବାବା ମା, ବାବା।
ଆରେ କଣ ହେଇଛି ରଘୁ, ଏମିତି ପାଟି କାଇଁ କରୁଛୁ?
ରାମ ଭାଇ ଯେତେ ଡାକିଲେ ବି ବାବା ମା ଘର ଖୋଲୁନାହାନ୍ତି, ଘର ଭିତରୁ କବାଟ ଦିଆଯାଇଛି, ଟିକେ ସାହାଯ୍ୟ କର ରାମ ଭାଇ, କବାଟ ଖୋଲି ବାପା ମାଙ୍କୁ ବାହାର କର।
ଆଚ୍ଛା ରହ ବ୍ୟସ୍ତ ନ ହେଇ ଅପେକ୍ଷା କର, ସେ ଶାବଳଟା ମୋ ପାଖକୁ ଦେଲୁ, ହଁ ସେ ଶାବଳଟା ଆମେ କବାଟ ତାଡ଼ି ଦବା, ଦେଖିବା ମୋ ସମାଜକର କଣ ହେଇଛି।
ନିଅ ନିଅ ଭାଇ କବାଟଟା ତାଡ଼ି ଦିଅ।
ହଁ ତୁ ସେ ପାଖକୁ ବନ୍ଦର ଥ। କଣ ମଉସା ମାଉସୀ ଯେ ମୃତ?
ବାବା ବାବା ମା
ରଖୁ, ଚୁପିଚ ରଖୁ।
ତୁମେ କଣ କଲ ପ୍ରଭୁ?
ଆରେ ଦୈବ ଏକି କଲୁ, ଆରେ ଦୈବ ଏକି କଲୁ, ମୋ ସୁଖ ବେଳରେ ଏ ଯୁବା କାଳରେ ସବୁ କିଛି ହରି ନେଲୁ। ଆରେ ଦୈବ ଏକି କଲୁ, ଆରେ ଦୈବ ଏକି କଲୁ, ପିତା ମାତା ହିନେ ଅରକ୍ଷିତ ହେଲି, ବଞ୍ଚିବି କାମୁଖ ଚାହି ଆହା ବୋଲି କହି ବାକୁ କେହି ସାହା, ଦୁନିଆରେ ମୋର ନାହିଁ ମଝି ଦରିଆରେ ଜୀବନ ନାବକୁ, ଅକାଳେ ଡୁବାଇ ଦେଲୁ। ଆରେ ଦୈବ ଏକି କଲୁ, ଆରେ ଦୈବ ଏକି କଲୁ।
କାନ୍ତରା କାନ୍ଦନାରେ ରଖୁ, କଥାରେ ଅଛି ପରା, କପାଳ ଲିଖନ କେ କରିପାରିଲ?
ନା ନା ରାମ ଭାଇ, ମୋର ସବୁ ଶେଷ ହେଇଯାଇଛି, ଏତେ ବଡ ଦୁନିଆରେ ମୋର କେହି ନାହାନ୍ତି।
ରଖୁ,
ମୋତେ ଟିକେ ସାହାଯ୍ୟ କର ରାମ ଭାଇ।
ମୁଁ କି ସାହାଯ୍ୟ କରିବି ତୁ କହ ରଖୁ, ମୁଁ ନିଶ୍ଚୟ କରିବି।
ଜାଣେ ରାମ ଭାଇ, ମୁଁ ଯେତେ କାନ୍ଦିଲେ ମଧ୍ୟ ଆଉ ମୋ ବାବା ମା ଫେରିବି ନାହିଁ, ସେମାନେ ମୋ ଉପରେ ଅଭିମାନ କରି ଚାଲି ଯାଇଛନ୍ତି, କିନ୍ତୁ
କହ କହ ରଖୁ,
ତାଙ୍କ ସବୁ ସତ୍କାର ପାଇଁ ତୁମେ ମୋତେ ଟିକେ ସାହାଯ୍ୟ କର ରାମ ଭାଇ, ତାଙ୍କର ଶୁଦ୍ଧିକ୍ରିୟା କରାଇ ଦିଅ, ଏ ଢିଅ ଖଣ୍ଡକ ମୁଁ ତୁମକୁ ଦେଇଦେବି।
ରଖୁ, ତୁ କଣ ପାଗଳ ହେଇଗଲୁ? ଏ ଢିଅ ଖଣ୍ଡକ ମୋତେ ଦେଇଦେଲେ ତୁ ମୁଣ୍ଡ ଗୁଞ୍ଜବୁ କୋଉଠି?
ମୁଁ ଆଉ ଏ ଢିଅରେ ପଡ଼ିରେ ଲାଭ କଣ ରାମ ଭାଇ, ଆଉ କାହା ପାଇଁ ଏ ମାଟିର ମୋହରେ ମୁଁ ଘାରି ହେବି?
ତେବେ ତୁ କଣ କହୁଛୁ?
ମୁଁ ଏ ଗାଁ ଭିଟା ମାଟି ଛାଡ଼ି ଶ୍ରୀକ୍ଷେତ୍ରକୁ ଚାଲିଯିବି ରାମ ଭାଇ, ସେଇଠି ଭିକ ମାଗି ଅରକ୍ଷିତ ପରି ସିଂହଦ୍ୱାର ସାମ୍ନାରେ ଦିନ କାଟିବି, ଶ୍ରୀ ଜଗନ୍ନାଥଙ୍କ ଗୁଣ ଗାଇ ଗାଇ ମୋର ଦିନ ବିତିଯିବ ରାମ ଭାଇ, ମୋତେ ଲୋକ କହିବେ ରଘୁ ଅରକ୍ଷିତ।
ରଘୁ